ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବାକୁ ଆଲଜେରିଆରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ଜାମ୍ମୁ କାଶ୍ମୀରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ. ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ ହେବ ଆମେରିକା ଭାରତ ରଣନୈତିକ ଭାଗିଦାରୀ ଫୋରମ୍ର ଭାରତ ନେତୃତ୍ୱ ଶିଖର ସମ୍ମିଳନୀ. କେନ୍ଦ୍ରୀୟ ଉତ୍ତର ଇସ୍ରାଏଲ୍ସ୍ଥିତ ସେନାଘାଟି ଉପରେ ହିଜବୁଲ୍ଲାର ଡ୍ରୋନ୍ ଆକ୍ରମଣ ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ 9 ରନ୍ରେ ବିଜୟୀ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ଗତକାଲି ଆଲଜେରିଆର ରାଜଧାନୀଠାରେ ପହଞ୍ଚିଛନ୍ତି. ସେହି ଆଫ୍ରିକୀୟ ରାଷ୍ଟ୍ର ହେଉଛି ଆଲଜେରିଆ, ମୌରିଟାନିଆ ଏବଂ ମାଲୱି. ଆଲଜେରିଆଠାରେ ରାଷ୍ଟ୍ରପତି ଆଜି ତାଙ୍କ ପ୍ରତିପକ୍ଷ ଏବଂ ଅନ୍ୟାନ୍ୟ ଶୀର୍ଷ ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ରାଷ୍ଟ୍ରପତି ଭେଟିବାର କାର୍ଯ୍ୟସୂଚୀ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ 16 ତାରିଖରେ ମୌରିଟାନିଆ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ମହମ୍ମଦ ଆଉଦୁ ଚୈକ୍ ଏଲ୍ ଘାଜୋଇନିଙ୍କ ସହ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବୈଠକରେ ଯୋଗଦେବେ। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆସନ୍ତା 17 ତାରିଖରେ ମାଲୱିଠାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ଏବଂ ଅନ୍ୟ ଶୀର୍ଷ ନେତୃବୃନ୍ଦଙ୍କ ସହ ବାଣିଜ୍ୟ ଓ ଶିଳ୍ପ ଆଦି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ତିନି ରାଷ୍ଟ୍ର ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ସମ୍ପର୍କର ନୂତନ ମାର୍ଗ ଉନ୍କକ୍ତ କରିବା ରାଷ୍ଟ୍ରପତିଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। 19 ତାରିଖରେ ରାଷ୍ଟ୍ରପତି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। ଜାମ୍ମୁ କାଶ୍ମୀରରୁ ଗତ ରାତିରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ହୋଇଛି। ଏହି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପରେ ନୂଆ ସରକାର ଗଠନ ପାଇଁ ପଥ ଉନ୍କକ୍ତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିଥିବା ନ୍ୟାସନାଲ୍ କନ୍ଫରେନ୍ସ ମେଣ୍ଟ ନେତା ଓମାର ଅବଦୁଲ୍ଲା ସରକାର ଗଠନ ପାଇଁ ଇତିମଧ୍ୟରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ 2019 ଧାରା 370 ଏବଂ 35 କ ଉଚ୍ଛେଦ ପରେ ଲଦାଖ ଏବଂ ଜାମ୍ମୁ କାଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଯାଇଥିଲା। ଓମାର ଅବଦୁଲ୍ଲା ଜାମ୍ମୁ କାଶ୍ମୀରର 370 ଧାରା ଉଚ୍ଛେଦ ପରେ ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ହେବେ। ଜେନେଭାଠାରେ ଆନ୍ତଃ ସଂସଦୀୟ ସଂଘ ଆଇପିୟୁର 149ତମ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଯୋଗଦେବା ଲାଗି ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଭାରତର ସଂସଦୀୟ ପ୍ରତିନିଧି ମଣ୍ଡଳୀ ଗତ ରାତିରେ ଜେନେଭାଠାରେ ପହଞ୍ଚିଛନ୍ତି। ଅଧିକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଉଦ୍ଭାବନର ଉପଯୋଗ ଶୀର୍ଷକରେ ଶ୍ରୀ ବିର୍ଲା ତାଙ୍କର ଅଭିଭାଷଣ ପ୍ରଦାନ କରିବେ। ଆଇପିୟୁର ପରିଚାଳନା ପରିଷଦ ବୈଠକରେ ଶ୍ରୀ ବିର୍ଲା ଅଂଶଗ୍ରହଣ କରିବା ସହ ଜେନେଭାରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅଧିବେଶନରେ ଅଂଶଗ୍ରହଣ କରୁଥିବା ଅନ୍ୟ ରାଷ୍ଟ୍ରର ସଂସଦୀୟ ପ୍ରତିନିଧି ମଣ୍ଡଳୀର ମୁଖ୍ୟଙ୍କ ସହ ଶ୍ରୀ ବିର୍ଲା ସାକ୍ଷାତ ଆଲୋଚନା ମଧ୍ୟ କରିବେ। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂଙ୍କ ସମେତ ଉଭୟ ସଂସଦର ମନୋନୀତ ସଦସ୍ୟ ଏହି ଅଧିବେଶନରେ ଅଂଶଗ୍ରହଣ କରିବାକୁ ଶ୍ରୀ ବିର୍ଲାଙ୍କ ସହ ଯାଇଛନ୍ତି। ଆସନ୍ତା 17 ତାରିଖରେ ଏହି ଅଧିବେଶନ ଉଦ୍ଯାପିତ ହେବ। ଆମେରିକା ଭାରତ ରଣନୈତିକ ଭାଗିଦାରୀ ଫୋରମ୍ର ବାର୍ଷିକ ଭାରତ ନେତୃତ୍ୱ ଶିଖର ସମ୍ମିଳନୀ 2024 ଆଜି ନୂଆଦିଲ୍ଲୀଠାରେ ଆରମ୍ଭ ହେବ। ଦ୍ୱିପାକ୍ଷିକ ବାଣିଜ୍ୟ, ଯୋଗାଣ ଶୃଙ୍ଖଳ, ସେମିକଣ୍ଡକ୍ଟର କ୍ଷେତ୍ରରେ ନିବେଶ, କୃତ୍ରିମ ବୁଦ୍ଧିମତା ଏବଂ ବୈଷୟିକ ସହଯୋଗ ବୃଦ୍ଧି ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇବ। ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା, ସ୍ୱଚ୍ଛ ଶକ୍ତିକୁ ପ୍ରୋହାହନ ପ୍ରଦାନ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ ସୁରକ୍ଷା ସମ୍ପର୍କରେ ମତ ବିନିମୟ କରିବା ଏହି ଦିନିକିଆ ଶିଖର ସମ୍ମିଳନୀର ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଏବଂ କ୍ୱାଡ୍ ଶିଖର ସମ୍ମିଳନୀ ଓ ମିଳିତ ଜାତିସଂଘ ସଭାରେ ଉଦ୍ବୋଧନ ପରେ ଏହି ଶୀର୍ଷ ସମ୍ମିଳନୀ ଆୟୋଜିତ ହେଉଛି। ଫୋରମ୍ର ଅଧ୍ୟକ୍ଷ ଜନ୍ ଚାମ୍ବର୍ସ କହିଛନ୍ତି, ଉଭୟ ଦେଶ ସମୃଦ୍ଧ ଭବିଷ୍ୟତ ନିର୍ମାଣ ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି। ୱାଶିଂଟନ୍ ଏବଂ ନୂଆଦିଲ୍ଲୀ ମଧ୍ୟରେ ଗତିଶୀଳ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପ୍ରଦାନ କରୁଛି। ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଯୋଗଦେବେ। ଭାରତର ଉତ୍ପାଦନ ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବୈଠକରେ ଆଲୋଚନା ହେବ। ପଶ୍ଚିମବଙ୍ଗରେ ଡାକ୍ତର ଧର୍ମଘଟ ପରିସ୍ଥିତିର ସମାଧାନ ଲକ୍ଷ୍ୟରେ ରାଜ୍ୟ ସରକାର ସ୍ୱାସ୍ଥ୍ୟଭବନରେ ସଂଘର ପ୍ରତିନିଧିମାନଙ୍କ ସହ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ସଚିବାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ଡାକ୍ତରୀ ସଂଘ ସମେତ ଅନ୍ୟ ଡାକ୍ତରୀ ସଂଘର 2 ଜଣ ଲେଖାଏଁ ପ୍ରତିନିଧିଙ୍କୁ ବୈଠକରେ ଯୋଗଦେବାକୁ ଅନୁରୋଧ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସଂଘଗୁଡ଼ିକ ପାଖକୁ ଇମେଲ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି। ତେବେ ବୈଠକରେ ଯୋଗଦେବା ଲାଗି ସଂଘ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟସେବା ଅଚଳାବସ୍ଥାର ସମାଧାନ ପାଇଁ କିଛି ବୁଦ୍ଧିଜୀବୀ ଏବଂ ବୈଜ୍ଞାନିକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ଉତ୍ତର ଇସ୍ରାଏଲ୍ସ୍ଥିତ ସେନାଘାଟି ଉପରେ ହିଜବୁଲ୍ଲାର ଡ୍ରୋନ୍ ଆକ୍ରମଣରେ ଚାରିଜଣ ସୈନିକଙ୍କର ମୃତ୍ୟୁ ହୋଇଛି, 58ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲ୍ ସୁରକ୍ଷା ବାହିନୀ ଆଇଡିଏଫ୍ ଦେଇଥିବା ସୂଚନା ଅନୁଯାୟୀ ହିଜବୁଲ୍ଲା ଦ୍ୱାରା ଡ୍ରୋନ୍ ମାଧ୍ୟମରେ ତେଲ୍ ଅଭିବ୍ର ଉତ୍ତରରେ ଥିବା ବିନ୍ୟାମିନ୍ୟା ସହର ନିକଟସ୍ଥ ସେନାଘାଟି ଉପରେ ଆକ୍ରମଣ କରାଯାଇଥିଲା। ଅନ୍ୟପକ୍ଷରେ ଲେବାନନ୍ସ୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା କହିଛି ଇସ୍ରାଏଲ୍ର ଲେବାନନ୍ ଉପରେ ଗତ ଗୁରୁବାର ଆକ୍ରମଣର ପ୍ରତ୍ୟୁତ୍ତରରେ ଏହି ପଦକ୍ଷେପ ନିଆଯାଇଛି। ଇସ୍ରାଏଲ୍ର ଆକ୍ରମଣରେ 22 ଜଣଙ୍କର ମୃତ୍ୟୁ ହେବା ସହ 117 ଜଣ ଆହତ ହୋଇଥିଲେ ବୋଲି ହିଜବୁଲ୍ଲା କହିଛି। ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦକ୍ଷିଣ ଲେବାନନ୍ରେ ମୁତୟନ ହୋଇଥିବା ଜାତିସଂଘ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବଳକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ଦକ୍ଷିଣ ଲେବାନନ୍ରେ ଏହି ସୁରକ୍ଷା ବଳର କର୍ମୀଙ୍କୁ ହିଜବୁଲ୍ଲା ପଣବନ୍ଦୀ କରି ରଖିଛି। ଗତ ସପ୍ତାହରେ 2 ଜଣ ଜାତିସଂଘ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବଳ ସୈନିକଙ୍କ ଆହତ ଘଟଣାକୁ ନେଇ ଇସ୍ରାଏଲ୍ ସେନା ଦୁଃଖ ପ୍ରକାଶ କରିଛି। ଅନ୍ୟପକ୍ଷରେ ଇସ୍ରାଏଲ୍ ସେନା ଦ୍ୱାରା ଏଭଳି ପଦକ୍ଷେପକୁ ଶାନ୍ତିରକ୍ଷା ବାହିନୀ ଉପରେ ଆକ୍ରମଣ ଏବଂ ଏହା ଆନ୍ତର୍ଜାତିକ ମାନବିକତା ଆଇନ ଏବଂ ନିରାପତ୍ତା ପରିଷଦ ପ୍ରସ୍ତାବକୁ ଉଲ୍ଲଂଘନ କରୁଛି ବୋଲି ଜାତିସଂଘ ନିରାପତ୍ତା ପରିଷଦ କହିଛି। ସଂସଦୀୟ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଆସନ୍ତା ମାସ 26 ତାରିଖରେ ଭାରତୀୟ ସମ୍ଭିଧାନର 75 ବର୍ଷ ବାର୍ଷିକ ଅବସରରେ ଦେଶବ୍ୟାପୀ ସମ୍ଭିଧାନ ଗୌରବ ଅଭିଯାନ ପାଳନ କରାଯିବ। ପ୍ରତ୍ୟେକ ଗାଁରେ ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି ପ୍ରତ୍ୟେକ ଜିଲ୍ଲାରେ ସମ୍ଭିଧାନ ଭବନ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ଉପଭୋକ୍ତା ଅଧିକାର ଏବଂ ଦାୟିତ୍ୱ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଉପଭୋକ୍ତା ମନ୍ତ୍ରଣାଳୟର ସଚିବ ନିଧି ଖରେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ 011-234-21-050 ଏବଂ 011-231-4444 ନମ୍ଘରକୁ ଡାଏଲ୍ କରି ଶ୍ରୋତାମାନେ ପ୍ରଶ୍ନ ପଚାରିପାରିବେ। ଏହାବ୍ୟତୀତ ଶ୍ରୋତାମାନେ 92890-940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ମଧ୍ୟ ପ୍ରଶ୍ନ କରିପାରିବେ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲି ଭାରତ ଅଷ୍ଟ୍ରେଲିଆଠାରୁ 9 ରନ୍ରେ ହାରିଯାଇଛି। ସାରଜାଠାରେ ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଏହି ବିଜୟ ସହ ଅଷ୍ଟ୍ରେଲିଆ ଅପରାଜୟ ଭାବେ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ତେବେ ଭାରତର ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିବା ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରୁଛି। ପାକିସ୍ତାନ ବିଜୟ ହାସଲ କଲେ ଭାରତ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିବ। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ବିନିମୟରେ 151 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଗ୍ରେସ୍ ହାରିସ୍ ସର୍ବାଧିକ 40 ରନ୍ ସଂଗ୍ରହ କରିଥିଲେ। 152 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 9 ୱିକେଟ୍ ବିନିମୟରେ 142 ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଧିନାୟକ ହରମନପ୍ରୀତ କୌର ଅପରାଜିତ 54 ରନ୍ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆର ସୋଫେ ମୋଲିନିସ୍ଙ୍କ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଗତକାଲିର ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ସ୍କଟଲାଣ୍ଡକୁ 10 ୱିକେଟ୍ରେ ହରାଇ ଦେଇଥିଲା। ଦୁବାଇର ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଆଜି ଭାରତୀୟ ସମୟ 6:30ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ଠାରେ ଆଜିଠାରୁ 4ର୍ଥ ହକି ଇଣ୍ଡିଆ ସିନିୟର ମହିଳା ଆନ୍ତଃ ବିଭାଗୀୟ ଜାତୀୟ ଚାମ୍ପିୟନ୍ସିପ୍ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ 12ଟି ଦଳକୁ 4ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଇସ୍ରାଏଲ୍ ଏବଂ ଇରାନ୍ ମଧ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷ, ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଚୀନ୍ ବଜାରରେ ଦୃଢ଼ ପ୍ରଦର୍ଶନ ଯୋଗୁଁ ଚଳିତ ମାସ 1-11 ତାରିଖ ମଧ୍ୟରେ ବିଦେଶୀ ନିବେଶକମାନେ ଏପର୍ଯ୍ୟନ୍ତ 58,711 କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି। ସେପ୍ଟେମ୍ବରର 9 ମାସର ସର୍ବାଧିକ ନିବେଶ 57,724 କୋଟି ଟଙ୍କା ହେବା ପରେ ନିବେଶକମାନେ ଏହି ଅର୍ଥରାଶି ପ୍ରତ୍ୟାହାର କରିଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବାକୁ ଆଲଜେରିଆରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜାମ୍ମୁ କାଶ୍ମୀରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ। ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ ହେବ ଆମେରିକା ଭାରତ ରଣନୈତିକ ଭାଗିଦାରୀ ଫୋରମ୍ର ଭାରତ ନେତୃତ୍ୱ ଶିଖର ସମ୍ମିଳନୀ। କେନ୍ଦ୍ରୀୟ ଉତ୍ତର ଇସ୍ରାଏଲ୍ସ୍ଥିତ ସେନାଘାଟି ଉପରେ ହିଜବୁଲ୍ଲାର ଡ୍ରୋନ୍ ଆକ୍ରମଣ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ 9 ରନ୍ରେ ବିଜୟୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।